ହ୍ୟାଲୋ, କେଉଁଠି ଅଛ ତମେ? ବ୍ୟସ୍ତ ନାହଁ ତ? ଅର୍ଜେଣ୍ଟ କଥା କହିବାର ଥିଲା। ବାପା ତମ ବିଷୟରେ ସବୁକିଛି ଜାଣିସାରିଲେଣି ଯେ। ଠିକ୍ ଅଛି, ଜଲ୍ଦି ଆସ।
ପାଗଳ ପରି ରାତି ସରିଗଲା ପରେ ତୋ କଥା ଭାବି ହେ ଓ ମନେ ମନେ ମୁହସୁଛି ପାଗଳ ପରି ରାତି ସରିଗଲା ପରେ ତୋ କଥା ଭାବି ଆକାଶରେ ଯେତେ ଅଛି ତାରା ତାଠୁ ବି ତୋ ମୋତି ଝରାଏ ଗାଲ ଗୋରା ନୀଳ ନୀଳ ଆଖିରେ ତୋ ସରିଯାଉ ଜୀବନ ମୋ ତୁ ଜନ୍ମ ହେଲେ ମୁଁ ତୋର କର ଗପିବାରେ ମନ ଭରି ହସି ହସି ରାତି ସାରା।